આકાશવાણી ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। କୃଷି କ୍ଷେତ୍ରରେ ମହିଳାମାନଙ୍କ ଭାଗିଦାରିତା ସମ୍ପର୍କିତ ବିଶ୍ୱ ସମ୍ମିଳନୀକୁ ଆଜି ନୂଆଦିଲ୍ଲୀରେ ଉଦ୍ଘାଟନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଜ୍ୟସଭାରେ ଆଜି କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟର କାର୍ଯ୍ୟଧାରା ଉପରେ ହେବ ଆଲୋଚନା। ପଶ୍ଚିମ ଏସିଆ ପରିସ୍ଥିତି ମଧ୍ୟରେ ସରକାରଙ୍କ ପଦକ୍ଷେପ ଯୋଗୁଁ ଦେଶରେ ଏଲ୍ପିଜି ଉତ୍ପାଦନ 25% ବୃଦ୍ଧି। କାତାର ଏୟାରଓ୍ବେଜ୍ର 2 ବିମାନରେ ଆଜି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବେ ସେଠାରେ ଅଟକି ରହିଥିବା ଭାରତୀୟ। ଏବଂ ଚଳିତ ମାସ 28 ଆରମ୍ଭ ହେବ ଆଇପିଏଲ୍ର 19 ସଂସ୍କରଣ। 10 ସ୍ଥାନରେ ଖେଳାଯିବ 20 ମ୍ୟାଚ୍। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀରେ କୃଷି ଖାଦ୍ୟ ଶୃଙ୍ଖଳାରେ ମହିଳାଙ୍କ ଯୋଗଦାନ ଶୀର୍ଷକ ବିଶ୍ୱ ସମ୍ମିଳନୀକୁ ଉଦ୍ଘାଟନ କରିବେ। ଏହି ବିଶ୍ୱ ସମ୍ମିଳନୀର ବିଷୟବସ୍ତୁ ରହିଛି ପ୍ରଗତିକୁ ଆଗେଇ ନେବା, ନୂତନ ଶିଖର ହାସଲ କରିବା। ଏହି 3 ସମ୍ମିଳନୀ ଦିଲ୍ଲୀର ଭାରତୀୟ କୃଷି ଗବେଷଣା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେବ। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଏହି ଅବସରରେ ଉପସ୍ଥିତ ରହିବେ। ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ଆଇସିଏଆର୍ର ମହାନିର୍ଦ୍ଦେଶକ ଡକ୍ଟର ଏମ୍ଏଲ୍ ଜାଟ୍ କହିଛନ୍ତି ଏହି କାର୍ଯ୍ୟକ୍ରମ 2026 ଜାତିସଂଘ ଦ୍ୱାରା ଘୋଷିତ ମହିଳା କୃଷକଙ୍କ ପାଇଁ ଅନ୍ତର୍ଜାତୀୟ ବର୍ଷ ସମୟରେ ଅନୁଷ୍ଠିତ ହେଉଛି। କାର୍ଯ୍ୟକ୍ରମର ବିଷୟବସ୍ତୁ ସମ୍ପର୍କରେ ସେ କହିଛନ୍ତି ଏହି ସମ୍ମିଳନୀ ନୀତି ନିର୍ଦ୍ଧାରଣ, ପ୍ରଯୁକ୍ତିବିଦ୍ୟା, ନବସୃଜନ ଏବଂ ଅନ୍ତର୍ଭୁକ୍ତିକରଣ କୃଷି ବିକାଶକୁ ପ୍ରୋତ୍ସାହନ ଦେବାରେ ସହାୟକ ହେବ। ଏଥିରେ ବିଭିନ୍ନ ଦେଶର ବୈଜ୍ଞାନିକ, ନୀତି ନିର୍ଦ୍ଧାରକ, ଶିଳ୍ପ ନେତୃତ୍ୱ, ଉଦ୍ୟୋଗୀ, ବୃତ୍ତିଗତ ମହିଳା ଚାଷୀ, ଷ୍ଟାର୍ଟଅପ୍ ଏବଂ ଛାତ୍ରଛାତ୍ରୀଙ୍କ ସମେତ 700 ଅଧିକ ପ୍ରତିନିଧି ଯୋଗଦେବାର ଆଶା କରାଯାଉଛି। ରାଜ୍ୟସଭାରେ ଆଜି କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟର କାର୍ଯ୍ୟଧାରା ଉପରେ ଅଧିକ ଆଲୋଚନା ହେବ। ଲୋକସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ 2025-26 ଆର୍ଥିକ ବର୍ଷ ପାଇଁ ଭାରତର ସମନ୍ୱିତ ପାଣ୍ଠିରୁ ଏବଂ ସେଥିରୁ କିଛି ଅଧିକ ପରିମାଣର ଦେୟ ଏବଂ ବ୍ୟୟକୁ ଅନୁମୋଦନ କରିବା ପାଇଁ ବ୍ୟୟ ବିଲ୍ 2026 ଆଗତ କରିବାର କାର୍ଯ୍ୟକ୍ରମ ରହିଛି। ଗତକାଲି ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ବାଚନିକ ଭୋଟ୍ରେ ପ୍ରତ୍ୟାଖ୍ୟାନ ହୋଇଥିଲା। ଗୃହରେ ଆଲୋଚନାର ଉତ୍ତରରେ ବରିଷ୍ଠ ବିଜେପି ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଥିଲେ ବିରୋଧୀ ଦଳ ଦ୍ୱାରା ବାଚସ୍ୱତିଙ୍କ ସାଧୁତା ଉପରେ ପ୍ରଶ୍ନ କରିବା ଦୁର୍ଭାଗ୍ୟଜନକ। ସେ କହିଥିଲେ ପ୍ରାୟ 4 ପରେ ଲୋକସଭା ବାଚସ୍ୱତିଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଛି ଏବଂ ଏହା ସଂସଦୀୟ ରାଜନୀତି ଓ ଗୃହ ଉଭୟ ପାଇଁ ଏକ ଦୁଃଖଦ ଘଟଣା। ସେ କହିଥିଲେ ବାଚସ୍ୱତି କୌଣସି ରାଜନୈତିକ ଦଳ ନୁହେଁ, ବରଂ ଗୃହର। ବିଜେପି ଏବଂ ଏନ୍ଡିଏ କେବେ ବି ଲୋକସଭା ବାଚସ୍ୱତିଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିନାହିଁ, କାରଣ ଦଳ ବିଶ୍ୱାସ କରେ ଯେ ବାଚସ୍ପତିଙ୍କ ସାଧୁତା ନେଇ କୌଣସି ସନ୍ଦେହର ଅବକାଶ ନାହିଁ ବୋଲି ସେ କହିଛନ୍ତି।
ସ୍ପିକର ଜବ ନିର୍ଣ୍ଣୟ ଦେତେ ହୈ ଓ ନିର୍ଣ୍ଣୟ ହୋ ସକତା ହୈ ହମେ ବି ଅନୁକୂଲ ନ ହୋ, ହୋ ସକତା ହୈ ବିପକ୍ଷ କୋ ବି ଅନୁକୂଲ। ଇସକେ ପର ମନ୍ତବ୍ୟ ତ ସଭି ସଦସ୍ୟ କା ହୋ ସକତା ହୈ, ମଗର ସ୍ପିକର କେ ନିର୍ଣ୍ଣୟ ପର ଶଙ୍କା ନହିଁ କର ସକତେ, ଇନକି ନିଷ୍ଠା ପର ଶଙ୍କା ନହିଁ କର ସକତେ ହୋ। ବିପକ୍ଷ ଅଗର ନିର୍ଣ୍ଣୟ କି ନିଷ୍ଠା ପର ସବାଲ ଖଡ଼ା କରତା ହେ ତୋ ମାନ୍ୟବର ବହୁତ ଦୁର୍ଭାଗ୍ୟପୂର୍ଣ୍ଣ ହେ।
ଘରୋଇ ଗ୍ରାହକଙ୍କ ପାଇଁ ଯୋଗାଣ ବୃଦ୍ଧି କରିବା ନିମନ୍ତେ ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ପରେ ଭାରତରେ ଏଲ୍ପିଜି ଉତ୍ପାଦନ 25% ବୃଦ୍ଧି ପାଇଛି। ଗତକାଲି ସନ୍ଧ୍ୟାରେ ନୂଆଦିଲ୍ଲୀରେ ପଶ୍ଚିମ ଏସିଆର ସାମ୍ପ୍ରତିକ ବିକାଶ ଉପରେ ଏକ ଆନ୍ତଃ ମନ୍ତ୍ରଣାଳୟ ସମ୍ମିଳନୀକୁ ସମ୍ବୋଧିତ କରି ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା କହିଛନ୍ତି ଗତ 8 ସରକାର ଏଲ୍ପିଜି ଉତ୍ପାଦନ, ପ୍ରକ୍ରିୟାକରଣ, ବଣ୍ଟନ ଏବଂ ପରିଚାଳନାକୁ ନିୟନ୍ତ୍ରଣ କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ, ଫଳରେ ଘରୋଇ ଏଲ୍ପିଜି ଉତ୍ପାଦନ ପ୍ରାୟ 1/4 ବୃଦ୍ଧି ପାଇଛି। ଦେଶରେ ଅଶୋଧିତ ତୈଳ ଯୋଗାଣ ବିଷୟରେ ଯୁଗ୍ମ ସଚିବ ସୁଜାତା ଶର୍ମା କହିଛନ୍ତି ଦେଶର ଯୋଗାଣ ସୁରକ୍ଷିତ ରହିଛି ଏବଂ ପ୍ରାୟ 70% ଅଶୋଧିତ ଆମଦାନୀ ଏବେ ହରମୁଜ ପ୍ରଣାଳୀ ବାହାରୁ ଆସୁଛି। ସେ ଆହୁରି କହିଛନ୍ତି ସରକାରଙ୍କ ଦ୍ୱାରା ସୁରକ୍ଷିତ ଅଶୋଧିତ ତୈଳର ପରିମାଣ ସାଧାରଣତଃ ହରମୁଜ ପ୍ରଣାଳୀ ଦେଇ ଆସୁଥିବା ପରିମାଣଠାରୁ ଅଧିକ। ସେ କହିଛନ୍ତି ଦେଶ 40 ଦେଶରୁ ଅଶୋଧିତ ତୈଳ ଆମଦାନୀ କରୁଛି। ଦେଶର ଗ୍ୟାସ୍ କମ୍ପାନୀଗୁଡ଼ିକ ନୂତନ ଉତ୍ସରୁ ଏଲ୍ଏନ୍ଜି ଆଣିବା ବ୍ୟବସ୍ଥା କରିଛନ୍ତି, ସେଥିମଧ୍ୟରୁ 2 ଏବେ ଭାରତକୁ ଆସୁଛି ବୋଲି ସେ କହିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି ସରକାର ଜିସିସି ଏବଂ ପଶ୍ଚିମ ଏସୀୟ ଦେଶଗୁଡ଼ିକରେ ରହୁଥିବା ଭାରତୀୟ ନାଗରିକଙ୍କ କଲ୍ୟାଣ ପାଇଁ ପ୍ରତିବଦ୍ଧ। ସେ କହିଛନ୍ତି ସମସ୍ତ ଭାରତୀୟ ମିଶନ ସମ୍ପ୍ରଦାୟର ସଦସ୍ୟଙ୍କ ସହିତ ସରକାର ନିୟମିତ ଯୋଗାଯୋଗରେ ଅଛନ୍ତି। ଏକ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ଯୋଗୁଁ 2 ଭାରତୀୟ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ନିଖୋଜ ଥିବା ସେ କହିଛନ୍ତି। ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟର ସ୍ୱତନ୍ତ୍ର ସଚିବ ରାଜେଶ କୁମାର ସିହ୍ନା କହିଛନ୍ତି ବର୍ତ୍ତମାନ ପାରସ୍ୟ ଉପସାଗରରେ 28 ଭାରତୀୟ ଜାହାଜ କାର୍ଯ୍ୟ କରୁଛି, ଯେଉଁଥିରେ 778 ଜଣ ଭାରତୀୟ ନାବିକ ଅଛନ୍ତି। ସେମାନଙ୍କ ସୁରକ୍ଷା ଲାଗି ସରକାର ପଦକ୍ଷେପ ନେଉଥିବା ସେ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ।
ನನ್ನ ಮೀಕಿನ ಅಪೀಲ್ ಕೇನದ್ ಬಾತಾಲ್ ಎತ್ಕೆ ಕಾಮೇಡ್ ಶುಕ್ರು ಶೀಲ ಮೀಕಿನ ಪಿಸ್ತ ಗುಲೈ ಕಾಮೇಡ್ ಕಿ ವಾಸ್ ಮಂದಿ ಸೈಲೆಂಡ್ ರಾತ್ಕೆ ನಲ್ಲಮಂತಿಂಜೆ ನನ್ನ ಅಪೀಲ್ ಕಿಯಮಂತಾನು ಭಾರಕಿ ಎತ್ತೆ ಕಾಮೇಡ್ ಇಂಜಕ್ಕೆ ಮನ ಆಂದೋಲನತು ನಿಲ್ಪಿಕಿ ಅನ್ನೋ ಪರಿಸ್ಥಿತಿ ಇಲ್ಲಿ ಇದು ನಡ್ಮೋಡ್ತಿರೋದಕ್ಕೆ ಮನ ಗಣಪದ್ದಾಲು ಸಾರಷ್ಟ ಹತ್ತರು ಆಲ್ಕೇನೆ ದೇವ್ಜಿ ಸಂಗ್ರಾಮದಾಲು ಅನ್ನುವ ಸೈಲೆಂಡ್ರ್ ಹತ್ತರು ಆಲ್ಕೇನೆ ಮನ ಒಡಿಶಾ ರಾಜಲೋಪ ಶಿವಾಜಿ ಸಂಘ ಪಂದ್ರ ವಿಕಾಸ ದಾನ್ ಪಂದ್ರ ವಾಸಿ ಸೈಲೆಂಡ್ರ್ ಹತ್ತರು ಆಲ್ಕೇನೆ ಇದು ನಡ್ಮತ್ತೇವೆ ಮನ ಸುನೀಲು ಜಮುನಾ ಆಲ್ಕೇನೆ ಮನೀಸು ರಜನಿವಾಸಿ ಸೈಲೆಂಡ್ರ್ ರಾಸಿ ನಾವು ಸಂಘೇನ ಮಂತರು ನನ್ನ ಪುಲ್ಬಂತೆ ಮಂತಾನು ಅದೇನು ಮೈದಾನ ಮೀಕಿನ ಬಾತಲ್ಲ ಇವ ಮೀ ಸಂಘ ಆದಸಿ ಜಾದಮಾನಿ ಪೇಷಂಟ್ ಹಾಸ್ಪಿಂದರ್ ಗಾಯಲ ಹತ್ರ ಮಂತವ್ರು ವೇರ್ಕಿನ ಇಲಾಜ್ ಕ್ಲಿನಿಕ್ ವೇಣೆ ಮೊಹಮ್ಮಂತ ಅದೇನು ಮೀರು ಸೊಬ್ಬಿತ್ತವ್ರು ವಾ ಅಂತಿರಿಂಜ ನನ್ನ ಆಸಕ್ತಿ ಅಂತಾನು ಅದೇ ನಾ ಫೋನ್ ನಂಬರ್ ಇದು 7 8 5 0 7 0 5 3 1 ಇದು ನಂಬರ್ ತಿ ಮೀರು ಕಾಂಟ್ರಾಕ್ಟ್ ಕಿಶೋರ್ ಬತ್ಕಿ ಬೇಸ ಅಂತಿಂಜ ನನ್ನ ಅಪೀಲ್ ಕಿ ಅಂತಾನು।
କତାରେ ଥିବା ଭାରତୀୟ ଦୂତାବାସର ସୂଚନା ଅନୁଯାୟୀ ସେଠାରେ ଅଟକି ରହିଥିବା 500ରୁ ଅଧିକ ଭାରତୀୟଙ୍କୁ କତାର ଏୟାରୱେଜ୍ ବିମାନରେ ନୂଆଦିଲ୍ଲୀ ଏବଂ ଅନ୍ୟାନ୍ୟ ସ୍ଥାନକୁ ପଠାଯାଇଛି। ଆଜି କତାର ଏୟାରୱେଜ୍ର ଗୋଟିଏ ବିମାନ ନୂଆଦିଲ୍ଲୀ ଏବଂ ଅନ୍ୟ ଏକ ବିମାନ ମୁମ୍ବାଇକୁ ଉଡ଼ାଣ କରିବ। କୌଣସି ପ୍ରକାର ସହାୟତା ଏବଂ ଅଭିଯୋଗ ପାଇଁ ଭାରତୀୟ ଦୂତାବାସର 3 24-ଘଣ୍ଟିଆ ସହାୟତା ଲାଇନ୍ ଉପଲବ୍ଧ ରହିଛି। ଦୂତାବାସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଭାରତୀୟ ନାଗରିକଙ୍କ ପାଇଁ ଶୀଘ୍ର ପାସ୍ପୋର୍ଟ ପ୍ରଦାନ ଉପରେ ପଦକ୍ଷେପ ନିଆଯାଉଛି। ବର୍ତ୍ତମାନର ପରିସ୍ଥିତି ଯୋଗୁଁ ପାସ୍ପୋର୍ଟ ଆବେଦନ ଗ୍ରହଣ କରିବା ପାଇଁ ସପ୍ତାହର ସମସ୍ତ ଦିନ ଦୂତାବାସ ଖୋଲା ରହିଛି ଏବଂ 2 ଦିନ ମଧ୍ୟରେ ତତ୍କାଳ ପାସ୍ପୋର୍ଟ ଜାରି କରାଯାଉଛି। ଜାତିସଂଘ ସୁରକ୍ଷା ପରିଷଦରେ ପାରିତ ପ୍ରସ୍ତାବ ଅନୁଯାୟୀ ଇରାନ୍କୁ ଉପସାଗରୀୟ ଦେଶଗୁଡ଼ିକ ଉପରେ ଆକ୍ରମଣ ବନ୍ଦ କରିବା ଲାଗି ଆହ୍ୱାନ ଦିଆଯାଇଛି। ଏଭଳି ଆକ୍ରମଣ ଅନ୍ତର୍ଜାତୀୟ ଆଇନ ଉଲ୍ଲଂଘନ କରିବା ସହ ଅନ୍ତର୍ଜାତୀୟ ଶାନ୍ତି ଏବଂ ସୁରକ୍ଷା ପାଇଁ ଏକ ଗମ୍ଭୀର ବିପଦ ସୃଷ୍ଟି କରୁଛି ବୋଲି ଜାତିସଂଘ କହିଛି। ଏଥିଲାଗି ଆଗତ ପ୍ରସ୍ତାବ ସପକ୍ଷରେ 13 ଭୋଟ୍ ପଡ଼ିଥିବା ବେଳେ 2 ଦେଶ ଭୋଟଦାନରୁ ବିରତ ରହିଥିଲେ। କୌଣସି ଦେଶ ଏହି ପ୍ରସ୍ତାବକୁ ବିରୋଧ କରିନଥିଲେ। ଇସଲାମିକ ଗଣରାଜ୍ୟ ଇରାନ୍ ଦ୍ୱାରା ବାହାରିନ୍ କୁଏତ୍ ଓମାନ କତାର ସାଉଦି ଆରବ ସଂଯୁକ୍ତ ଆରବ ଏମିରେଟ୍ସ ଏବଂ ଜୋର୍ଡାନ୍ ବିରୋଧରେ ସମସ୍ତ ଆକ୍ରମଣକୁ ତୁରନ୍ତ ବନ୍ଦ କରିବାକୁ ଦାବି କରାଯାଇଛି। ଆମେରିକାର ବୈଦେଶିକ ବିଭାଗ ପାକିସ୍ତାନରେ ଥିବା ପେଶୱାରରେ ଏହାର କନ୍ସୁଲେଟ୍କୁ ସ୍ଥାୟୀ ଭାବରେ ବନ୍ଦ କରିବ ବୋଲି ଜଣାପଡ଼ିଛି। 2001 ଆଫଗାନିସ୍ତାନ ଆକ୍ରମଣ ପୂର୍ବରୁ ଏହି କନ୍ସୁଲେଟ୍ କାର୍ଯ୍ୟ ଆରମ୍ଭ କରିଥିଲା। ଏହାକୁ ବନ୍ଦ କରିବା ଫଳରେ ଆମେରିକା ପ୍ରତିବର୍ଷ 7.5 ନିୟୁତ ଡଲାର ସଞ୍ଚୟ କରିବ ବୋଲି ଟ୍ରମ୍ପ ପ୍ରଶାସନ ପକ୍ଷରୁ କୁହାଯାଇଛି। ପଶ୍ଚିମ ଏସିଆ ଉତ୍ତେଜନାମୂଳକ ପରିସ୍ଥିତି ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଇରାନ୍ ପାରସ୍ୟ ଉପସାଗରରେ ଚଳାଚଳ କରୁଥିବା ବାଣିଜ୍ୟିକ ଜାହାଜ ଏବଂ ୟୁଏଇରେ ବିମାନ ଚଳାଚଳ ଭିତ୍ତିଭୂମି ଉପରେ ଆକ୍ରମଣ କରିବାକୁ ଉଦ୍ୟମ କରୁଛି। ଆବୁଧାବି କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ଏକ ଆକ୍ରମଣରେ ଆବୁଧାବି ବିମାନ ବନ୍ଦର ନିକଟରେ ଅଗ୍ନିକାଣ୍ଡ ଘଟିଥିଲେ ମଧ୍ୟ ଏହାକୁ ନିୟନ୍ତ୍ରଣ କରାଯାଇଥିଲା। ପୂର୍ବରୁ 11 ମାର୍ଚ୍ଚରେ ଦୁବାଇ ଅନ୍ତର୍ଜାତୀୟ ବିମାନ ବନ୍ଦର ଉପରେ ଏକ ଡ୍ରୋନ୍ ଆକ୍ରମଣରେ ଜଣେ ଭାରତୀୟ ନାଗରିକଙ୍କ ସମେତ 4 ଜଣ ଆହତ ହୋଇଥିଲେ। ଅନ୍ୟପକ୍ଷରେ ପଶ୍ଚିମ ଏସୀୟ ଯୁଦ୍ଧ ପରିସ୍ଥିତିରେ ବିଶ୍ୱ ଯୋଗାଣ ଶୃଙ୍ଖଳକୁ ସନ୍ତୁଳନ କରିବା ପାଇଁ ଅନ୍ତର୍ଜାତୀୟ ଶକ୍ତି ଏଜେନ୍ସି 400 ନିୟୁତ ବ୍ୟାରେଲ୍ ଜରୁରୀକାଳୀନ ଅଶୋଧିତ ତୈଳ ଭଣ୍ଡାର ମୁକ୍ତ କରିବାକୁ ରାଜି ହୋଇଛି। ଏହି ନିଷ୍ପଭିକୁ ଭାରତ ସ୍ୱାଗତ କରିଛି। ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ଦ୍ୱାରା ଜାରି ଏକ ବିବୃତ୍ତି ଅନୁଯାୟୀ ଭାରତ ଅନ୍ତର୍ଜାତୀୟ ଶକ୍ତି ଏଜେନ୍ସିର ଏକ ସହଯୋଗୀ ସଦସ୍ୟ ଏବଂ ଅନ୍ତର୍ଜାତୀୟ ଶକ୍ତି ସହଯୋଗରେ ଏକ ସକ୍ରିୟ ଅଂଶଗ୍ରହଣକାରୀ ରହିଛି। ଭାରତ ବିଶ୍ୱ ଶକ୍ତି ବଜାରରେ ବିଶେଷକରି ମଧ୍ୟପ୍ରାଚ୍ୟରେ ବିକଶିତ ପରିସ୍ଥିତି ଉପରେ କଡ଼ା ନଜର ରଖିଛି ଏବଂ ଅନ୍ତର୍ଜାତୀୟ ଶକ୍ତି ଏଜେନ୍ସିର ପ୍ରୟାସ ସହିତ ସମନ୍ୱୟ ରଖି ବିଶ୍ୱ ବଜାର ସ୍ଥିରତାକୁ ସମର୍ଥନ କରିବା ପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ପ୍ରସ୍ତୁତ ରହିଥିବା କୁହାଯାଇଛି। ଆକାଶବାଣୀରେ ଲୋକଙ୍କ ପଦ୍ମ ଶୀର୍ଷକ ଧାରାବାହିକର ପରବର୍ତ୍ତୀ ଭାଗରେ ଜମ୍ମୁ କାଶ୍ମୀରରେ କାର୍ଯ୍ୟ କରୁଥିବା ବ୍ରିଜଲାଲ ଭଟ୍ଟଙ୍କ ସହ ବାର୍ତ୍ତାଳାପ ପ୍ରଚାର କରାଯିବ। ବ୍ରିଜଲାଲ ଭଟ୍ଟଙ୍କୁ ସାମାଜିକ କାର୍ଯ୍ୟକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ପଦ୍ମଶ୍ରୀ ପ୍ରଦାନ କରାଯିବ। ଏହି ପଡ଼କାଷ୍ଟ ଆଜି ସନ୍ଧ୍ୟା 5:10 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ରେ ଶୁଣାଯାଇପାରିବ। ଆସନ୍ତାକାଲି 9:10 ଏହାର ପୁନଃ ପ୍ରସାରଣ କରାଯିବ। ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଏହି କାର୍ଯ୍ୟକ୍ରମ ଉପଲବ୍ଧ ହେବ। ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ ବିସିସିଆଇ ଚଳିତ ମାସ 28 ଏପ୍ରିଲ୍ 12 ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଆଇପିଏଲ୍ର ପ୍ରଥମ ପର୍ଯ୍ୟାୟ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। ଏହି ସମୟ ମଧ୍ୟରେ 3 ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ନିର୍ବାଚନ ତାରିଖ ଘୋଷଣା ହେବା ପରେ ଟୁର୍ଣ୍ଣାମେଣ୍ଟର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କରାଯିବ। ବିଶ୍ୱର ସବୁଠାରୁ ବଡ଼ ଟି20 ଲିଗ୍ର 19ତମ ସଂସ୍କରଣ ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ୍ରେ ଆରମ୍ଭ ହେବ। ଉଦ୍ଘାଟନୀ ମ୍ୟାଚ୍ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ସନ୍ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଅନୁଷ୍ଠିତ ହେବ। ବେଙ୍ଗାଲୁରୁ ମୁମ୍ବାଇ ଗୌହାଟି ନ୍ୟୁ ଚଣ୍ଡିଗଡ଼ ଲକ୍ଷ୍ନୌ କୋଲକାତା ଚେନ୍ନାଇ ଦିଲ୍ଲୀ ଅହମ୍ମଦାବାଦ ଏବଂ ହାଇଦ୍ରାବାଦ ଭଳି 10 ସ୍ଥାନରେ ମୋଟ 20 ମ୍ୟାଚ୍ ଖେଳାଯିବ। ଏଫ୍ଆଇଏଚ୍ ହକି ଭାରତୀୟ ମହିଳା ବିଶ୍ୱକପ୍ର ଯୋଗ୍ୟତା ପର୍ଯ୍ୟାୟରେ ଗତକାଲି ହାଇଦ୍ରାବାଦରେ ଅନୁଷ୍ଠିତ ପୁଲ୍ ବି'ରେ ଭାରତୀୟ ଦଳ 4-1 ଗୋଲ୍ରେ ୱେଲ୍ସକୁ ପରାସ୍ତ କରି ସେମିଫାଇନାଲ୍କୁ ଉନ୍ନୀତ ହୋଇଛି। ଭାରତ ଏବେ ଫାଇନାଲ୍ରେ ନିଜର ସ୍ଥାନ ପକ୍କା କରିବା ପାଇଁ ଆସନ୍ତାକାଲି ଇଟାଲୀ ସହିତ ମ୍ୟାଚ୍ ଖେଳିବ। ମୁଖ୍ୟ ସମ୍ବାଦ ପୁଣି ଥରେ। କୃଷି କ୍ଷେତ୍ରରେ ମହିଳାମାନଙ୍କ ଭାଗିଦାରିତା ସମ୍ପର୍କିତ ବିଶ୍ୱ ସମ୍ମିଳନୀକୁ ଆଜି ନୂଆଦିଲ୍ଲୀରେ ଉଦ୍ଘାଟନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଜ୍ୟସଭାରେ ଆଜି କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟର କାର୍ଯ୍ୟଧାରା ଉପରେ ହେବ ଆଲୋଚନା। ପଶ୍ଚିମ ଏସିଆ ପରିସ୍ଥିତି ମଧ୍ୟରେ ସରକାରଙ୍କ ପଦକ୍ଷେପ ଯୋଗୁଁ ଦେଶରେ ଏଲ୍ପିଜି ଉତ୍ପାଦନ 25% ବୃଦ୍ଧି। କାତାର ଏୟାରଓ୍ବେଜ୍ର 2 ବିମାନରେ ଆଜି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବେ ସେଠାରେ ଅଟକି ରହିଥିବା ଭାରତୀୟ। ଏବଂ ଚଳିତ ମାସ 28 ଆରମ୍ଭ ହେବ ଆଇପିଏଲ୍ର 19 ସଂସ୍କରଣ। ସମ୍ବାଦ ଶେଷ ହେଲା।